ହ୍ୟାଲୋ, ଆଉ ଲକ୍ଷ୍ମୀ ସାର ତଳ ସାହି ସାବିତ୍ରୀ ବେହେରା କହୁଛି। ଆଉ ଆମ ଡ୍ରେନ ଉପରେ ଘର, ଘରେ ପାଣି ପଶି ଯାଉଛି, ଆଉ ଭାରି ସମସ୍ୟା ଉପଭୋଗ କରୁଛୁ। ଆଉ ଘରେ ଖାଇପାରୁନୁ, ଶୋଇପାରୁନୁ, ଆଉ କିଛି ଆମକୁ ଆମ ପାଇଁ ଗୋଟା ସାହାଯ୍ୟ କରନ୍ତୁ, ଆମ ପାଇଁ କିଛି ଗୋଟା ପଦକ୍ଷେପ ନିଅନ୍ତୁ। ଆମେ ବହୁତ ହଇରାଣ ହେଇଯାଉଛୁ, ବର୍ଷା ହେଲେ ଲାଟିନ ଉପରେ ଘର
ଆଜି କହିଲେ ହବନି ମ୍ୟାଡମ।